ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ବରଗଡ଼ ଜିଲ୍ଲା ଘେଞ୍ଚ ମହାବିଦ୍ୟାଳୟକୁ ଶହୀଦ ମାଧୋ ସିଂ ମହାବିଦ୍ୟାଳୟ ନାମରେ ନାମିତ କଲେ ମୁଖ୍ୟମନ୍ତ୍ରୀ। ଘେଞ୍ଚ ଗ୍ରାମର ଉନ୍ନତି ପାଇଁ 19 କୋଟି ଟଙ୍କାର ଅନୁଦାନ ଘୋଷଣା। ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ପାଇଁ 3 କୋଟିରୁ ଅଧିକ ପଞ୍ଜୀକରଣ। ଆଜି ଶେଷ ହେଉଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ଏବଂ ଘନ କୁହୁଡ଼ି ହେବା ନେଇ 12 ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଆଦିବାସୀ ହେଉଛନ୍ତି ସଭ୍ୟତାର ମୂଳପିଣ୍ଡ, ରାଷ୍ଟ୍ର ଗଠନରେ ସେମାନଙ୍କର ବଳିଷ୍ଠ ଭୂମିକା ରହିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ବରଗଡ଼ ଜିଲ୍ଲା ଘେଞ୍ଚଠାରେ ଆଜି ଶହୀଦ ମାଧୋ ସିଂ ସ୍କୃତି ସମାରୋହ ଓ ରାଜ୍ୟସ୍ତରୀୟ ବୀରତା ଦିବସ 2025 ପାଳନ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଜନଜାତି ସମାଜ କେବଳ ଲଢ଼େଇ କରନ୍ତି ନାହିଁ, ବରଂ ସାମାଜିକ ଶୃଙ୍ଖଳାରେ ନିଜର ଯୋଗଦାନ ସାବ୍ୟସ୍ତ କରି ରାଷ୍ଟ୍ରକୁ ନୂତନ ଦିଗରେ ପହଞ୍ଚାଉଛନ୍ତି। ଏହି ଅବସରରେ ଘେଞ୍ଚ ମହାବିଦ୍ୟାଳୟକୁ ଆଜିଠାରୁ ଶହୀଦ ମାଧୋ ସିଂ ମହାବିଦ୍ୟାଳୟ ଭାବେ ନାମିତ କରାଗଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମହାବିଦ୍ୟାଳୟର ଛାତ୍ରୀଙ୍କ ପାଇଁ 100 ଆସନ ବିଶିଷ୍ଟ ଅତ୍ୟାଧୁନିକ ହଷ୍ଟେଲ ନିର୍ମାଣ ପାଇଁ 3,60,00,000 ଟଙ୍କାର ବ୍ୟୟବରାଦ ଘୋଷଣା କରିଛନ୍ତି। ଏହାସହ ଘେଞ୍ଚ ଗ୍ରାମର ଉନ୍ନତି ପାଇଁ 19 କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ଶ୍ରୀ ମାଝୀ କହିଛନ୍ତି।
ଆଦିବାସୀ କେବଳ ଲଢ଼େଇ କରେ ନାହିଁ, ସଂଘର୍ଷ କରେ ନାହିଁ, କେବଳ ଆନ୍ଦୋଳନ କରେ ନାହିଁ, ଆଦିବାସୀ ମଧ୍ୟ ଯୁଦ୍ଧ ସହିତ ସମାଜ ଗଠନ ଦିଗରେ, ସାମାଜିକ ଶୃଙ୍ଖଳା ରକ୍ଷା ଦିଗରେ ମଧ୍ୟ ନିଜର ଯୋଗଦାନକୁ ଆଜି ସାରା ଏ ପଶ୍ଚିମ ଓଡ଼ିଶାରେ, ସାରା ଓଡ଼ିଶାରେ ଏବଂ ସାରା ଭାରତୀୟ ବର୍ଷରେ ମଧ୍ୟ ଆମେ ଯେଉଁଠି ଦେଖିବା ଅନେକ ବୀର ଆଦିବାସୀ ଲଢୁଆ ସ୍ୱାଧୀନତା ସଂଗ୍ରାମୀ ହିସାବରେ ଲଢ଼େଇ କରି ଏ ଜାତିକୁ, ଏ ରାଷ୍ଟ୍ରକୁ ସେମାନେ ବଳିଦାନ ଦେଇ।
ଘେଞ୍ଚ ଜମିଦାର ମାଧୋ ସିଂ ଓ ତାଙ୍କ ପରିବାରର ଆତ୍ମବଳିଦାନ ଗାଥା ସର୍ବଦା ସ୍ମରଣୀୟ ହୋଇ ରହିବା ସହ ଆଗାମୀ ପିଢ଼ିକୁ ଉଚିତ ମାର୍ଗ ଦେଖାଇବ। ରେଣ୍ଡୋ ମାଝୀ, ବୈରୀ ସିଂ, ହଟେ ସିଂ, କମଲ ସିଂ, ଭଗବାନ ବିର୍ସା ମୁଣ୍ଡା ଓ ଧରଣୀଧର ଭୂୟାଙ୍କୁ ମୁଖ୍ୟମନ୍ତ୍ରୀ ସ୍ମରଣ କରିଥିଲେ। ଜନଜାତି ଛାତ୍ରଛାତ୍ରୀଙ୍କ ଡ୍ରପ୍ଆଉଟ୍ ହାର ହ୍ରାସ ପାଇଁ ସରକାର ଶହୀଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା କାର୍ଯ୍ୟକାରୀ କରାଇଛନ୍ତି। ପୂଜ୍ୟ ପୂଜାକୁ ଗୁରୁତ୍ୱ ଦେଇ ଓଡ଼ିଶାର ବରପୁତ୍ରଙ୍କ ପୀଠକୁ ସମୃଦ୍ଧ ପାଇଁ ସରକାର ନିଷ୍ପତ୍ତି ନେବା ସହ ବଜେଟ୍ରେ ଅର୍ଥରାଶିର ଅନୁମୋଦନ କରିଛନ୍ତି। ବିକଶିତ ଭାରତ ଓ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ସମସ୍ତଙ୍କୁ ମାଧୋ ସିଂଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଅଗ୍ରସର ହେବା ପାଇଁ ଶ୍ରୀ ମାଝୀ ଆହ୍ୱାନ ଦେଇଛନ୍ତି। ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଦେଶର ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ବରଗଡ଼ ଜିଲ୍ଲାର ଘେଞ୍ଚ ଜମିଦାର ଶହୀଦ ମାଧୋ ସିଂଙ୍କର ପୁଣ୍ୟତିଥିରେ ରାଜ୍ୟବାସୀ ଆଜି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ବୀର ସୁରେନ୍ଦ୍ର ସାଏଙ୍କର ପ୍ରେରଣାରେ ଇଂରେଜମାନଙ୍କର ରାଜସ୍ୱ ଆଦାୟ ନୀତିକୁ ବିରୋଧ କରି ମାଧୋ ସିଂ ତତ୍କାଳୀନ ସରକାରଙ୍କ ରୋଷର ଶିକାର ହୋଇଥିଲେ। ଏକ ମିଥ୍ୟା ଅପରାଧ ଅଭିଯୋଗରେ ସମ୍ବଲପୁର ଜେଲ୍ରେ 1858 ଆଜିର ଦିନରେ ମାଧୋ ସିଂଙ୍କୁ ଫାଶୀ ଦିଆଯାଇଥିଲା। ଶହୀଦ ଯୋଦ୍ଧା ମାଧୋ ସିଂଙ୍କ ବଳିଦାନକୁ ଚିରସ୍କରଣୀୟ ରଖିବା ପାଇଁ ରାଜ୍ୟ ସରକାର 1997 ଆଜିର ଦିନକୁ ବୀରତା ଦିବସ ଭାବେ ପାଳନ କରିଆସୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ନୂଆ ମାଇଲଖୁଣ୍ଡ ସ୍ଥାପନ କରିଛି। ଗତକାଲି ସୁଦ୍ଧା ଏଥିଲାଗି 3 କୋଟିରୁ ଅଧିକ ପଞ୍ଜୀକରଣ ହୋଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଯୋଗଦାନ ଫଳରେ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଏହା ଲୋକପ୍ରିୟତା ହାସଲ କରିବା ସହ ଛାତ୍ରଛାତ୍ରୀଙ୍କ ଯୋଗଦାନ ବୃଦ୍ଧି ପାଇବାରେ ଲାଗିଛି। କାର୍ଯ୍ୟକ୍ରମଟି ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରିବା ସହ ସେମାନଙ୍କ ମଧ୍ୟରେ ପରୀକ୍ଷା ପ୍ରତି ଏକ ସକାରାତ୍ମକ ଆଭିମୁଖ୍ୟକୁ ପ୍ରୋତ୍ସାହିତ କରିବାରେ ସହାୟକ ହୋଇଥାଏ। ଶିଳ୍ପ ଦକ୍ଷତା ବିକାଶ ଓ ବୈଷୟିକ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଆଜି ଢେଙ୍କାନାଳ ଜିଲ୍ଲା ଗସ୍ତ କରି କାମାକ୍ଷାନଗର, କଙ୍କଡ଼ାହାଡ଼ ଏବଂ ଭୁବନ ବ୍ଲକରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଭିଭିଭୂମି ଓ ସାମାଜିକ ଉନ୍ନତି ସମ୍ପର୍କିତ ବିଭିନ୍ନ କ୍ଷେତ୍ରର ସମୀକ୍ଷା କରିବା ସହ କାର୍ଯ୍ୟର ସଫଳ ରୂପାୟନ ପାଇଁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକରେ ସାଂସଦ ରୁଦ୍ରନାରାୟଣ ପାଣି, ବିଧାୟକ ବିଭୂତିଭୂଷଣ ପ୍ରଧାନ ଏବଂ ଶତ୍ରୁଘ୍ନ ଜେନାଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ଆଜି ଶେଷ ହେଉଛି। ଏହି ପରିପ୍ରେକ୍ଷୀରେ ଶ୍ରୀ ଆହୁଜାଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଶାସନିକ କ୍ଷେତ୍ରରେ ରାଜ୍ୟରେ ଦକ୍ଷ ପ୍ରଶାସକମାନେ ରହିଛନ୍ତି ବୋଲି ଶ୍ରୀ ଆହୁଜା କହିଛନ୍ତି।
ଲୋକଙ୍କ ପାଇଁ ଇଜ୍ ଅଫ୍ ଲିଭିଂ ଉପରେ ଆମେ ଜୋର ଦେବା, ଗୋଟେ ଯେହେତୁ ପିପଲ୍ ସେଣ୍ଟ୍ରିକ୍ ଗଭର୍ଣ୍ଣାନ୍ସ ଅଛି, ଇଣ୍ଡଷ୍ଟ୍ରି ପାଇଁ ଗୋଟେ ଇଜ୍ ଅଫ୍ ଡୁଇଂ ବିଜ୍ନେସ୍, ତାପରେ ଗୋଟେ ହୋଲ୍ ଅଫ୍ ଗଭର୍ଣ୍ଣମେଣ୍ଟ ଆପ୍ରୋଚ୍ ନେଇକି ଆମେ କେମିତି କାମ କରିବା, ଲୋକଙ୍କୁ ସହଯୋଗ ଦେବା ପାଇଁ। ତ ଆମର ଓଡ଼ିଶାରେ ଏତେ ବଡ଼ କୋଷ୍ଟ ଲାଇନ୍ ଅଛି, ମିନେରାଲ୍ ଆମ ପାଖେ ଅଛି, ଇଣ୍ଡଷ୍ଟ୍ରିଜ୍ରେ ଆମ ଉତ୍କର୍ଷ ଓଡ଼ିଶାରେ ଏତେ ଇନ୍ଭେଷ୍ଟମେଣ୍ଟ ଆସୁଛି, ଆମେ କେତେଟା ସେକ୍ଟରକୁ ନେଇକି ୱାର୍ଲ୍ଡ କ୍ଲାସ୍ କେମିତି ହେଇପାରିବା, ସେ ଆମେ ସେମାନେ ଯେମିତି ଆମର ଏଚ୍ଏଲ୍ରେ ସୁଖୋଇ ପାଇଁ ଯଦି ପାର୍ଟସ୍ ଡେଭଲପ୍ କରିପାରିବେ, ତାଙ୍କ ପାଇଁ ଟେକ୍ନୋଲୋଜି ସେଣ୍ଟର ଆମେ କରିବା, ଏସବୁ ବିଷୟରେ ଆମର ଆଲୋଚନା ହେଲା।
ରାଜ୍ୟ ସରକାର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ଭାବେ ବରିଷ୍ଠ ଆଇଏଏସ୍ ଅଧିକାରୀ ଅନୁ ଗର୍ଗଙ୍କୁ ନିଯୁକ୍ତି ଦେଇଛନ୍ତି। ଶ୍ରୀମତୀ ଗର୍ଗ ହେଉଛନ୍ତି 1991 ବ୍ୟାଚ୍ର ଆଇଏଏସ୍ ଅଫିସର, 2029 ମସିହା ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳ ରହିବ। ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଅଷ୍ଟମ ଦିବସରେ ଆଜି ମଥୁରା ନଗରୀରେ ଶ୍ରୀକୃଷ୍ଣ ବଳରାମଙ୍କୁ ନିମନ୍ତ୍ରଣ ପାଇଁ ଅକ୍ରୁରଙ୍କ ଗୋପପୁର ଗମନ, ଇନ୍ଦ୍ରଙ୍କ ସହ ଯୁଦ୍ଧ ଓ ବନ୍ଦୀ, ଯମପୁର ଆକ୍ରମଣ ଓ କଂସଙ୍କ ନଗର ଭ୍ରମଣ ପରିବେଷଣ କରାଯିବ। ସେହିଭଳି ଗୋପପୁରରେ ଶ୍ରୀକୃଷ୍ଣ ଗିରି ଗୋବର୍ଦ୍ଧନ ଧାରଣ, ଯମୁନା ନଈରେ ଶ୍ରୀକୃଷ୍ଣଙ୍କ ପାଦଚିହ୍ନ ଦର୍ଶନ ଓ କୃଷ୍ଣ ବଳରାମଙ୍କ ସହ ଅକ୍ରୁରଙ୍କ ସାକ୍ଷାତ କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି ବରଗଡ଼ ଧନୁଯାତ୍ରା ମହୋତ୍ସବର ସପ୍ତମ ଦିବସରେ କଂସଙ୍କ ରାଜଦରବାରର ରାଜ ଅତିଥି ଭାବେ ଉପସ୍ଥିତ ରହିଥିଲେ। ଧନୁଯାତ୍ରା ଉପଲକ୍ଷେ 11 ଦିନ ପାଇଁ ବରଗଡ଼ ସହର, ମଥୁରା ଏବଂ ଅମ୍ବାପଲ୍ଲୀ ଅଞ୍ଚଳକୁ ଗୋପପୁର କରାଯାଇଛି। ଆସନ୍ତା 3 ତାରିଖ ପର୍ଯ୍ୟନ୍ତ ଧନୁଯାତ୍ରା ଚାଲିବ। ରାୟଗଡ଼ା ଜିଲ୍ଲାରେ କଳା ସଂସ୍କୃତିର ମହୋତ୍ସବ ଚୈତ୍ର ପଞ୍ଚମ ତଥା ଶେଷ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ସାଂସଦ ସପ୍ତଗିରି ଉଲ୍ଲାକା ଯୋଗ ଦେଇଥିଲେ। ଚୈତିକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ଯୋଜନା ରହିଥିବା ନେଇ ଶ୍ରୀ ଉଲ୍ଲାକା କହିଥିଲେ। ଚଳିତ ବର୍ଷ ଅନୁଷ୍ଠିତ 5 ଦିନିଆ ପଲ୍ଲୀଶ୍ରୀ ମେଳାରେ ପ୍ରାୟ 6,23,98,000 ଟଙ୍କାର ବ୍ୟବସାୟ ହୋଇଥିବା ସୂଚନା ମିଳିଛି। ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସ୍ୱଚ୍ଛତା ପରିବେଶ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଚରମ୍ପା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ଚରମ୍ପା ବଜାର ପରିକ୍ରମା କରି ପରିବେଶକୁ ସୁସ୍ଥ, ନିର୍ମଳ, ସ୍ୱଚ୍ଛ ରଖିବାକୁ ଲୋକଙ୍କୁ ସଚେତନ କରିଥିଲେ। ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ପୁଣ୍ୟଶ୍ଳୋକ ରଥ ଯୋଗ ଦେଇଥିଲେ। ପରିବେଶକୁ ସୁରକ୍ଷିତ ରଖିବା ପାଇଁ ହେଲେ ସମସ୍ତଙ୍କର ପ୍ରୟାସ ରହିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ନୂଆ ବର୍ଷକୁ ସ୍ୱାଗତ ଓ ପୁରୁଣା ବର୍ଷକୁ ବିଦାୟ ଦେବା ପାଇଁ ଗାଁଠୁ ସହର ସବୁଆଡ଼େ ଖୁସିର ଆସର। ରାଜ୍ୟରେ ଜିରୋ ନାଇଟ୍ ସେଲିବ୍ରେସନକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ପାଇଁ କମିଶନରେଟ୍ ପୁଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ନିୟମ ମଧ୍ୟରେ ହୋଟେଲ୍, କ୍ଲବ୍ ଓ ଇଭେଣ୍ଟ ଅର୍ଗାନାଇଜରମାନଙ୍କୁ କାର୍ଯ୍ୟକ୍ରମ ପାଳନ ପାଇଁ ପୁଲିସ୍ କମିଶନର ଏସ୍ ଦେବଦତ୍ତ ସିଂ କହିଛନ୍ତି। ସୁରକ୍ଷା ଦାୟିତ୍ୱରେ 18 ପ୍ଲାଟୁନ୍ ଫୋର୍ସ ଓ 29 ଜାଗାରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି। ଅସୁମାରୀ ଆଶା, ଆକାଂକ୍ଷା, ସୁଖ, ସମୃଦ୍ଧି, ଆଶ୍ୱାସନା, ସମ୍ଭାବନାର ସମ୍ଭାର ନେଇ ଆସୁଛି ନବବର୍ଷ 2026। ପୁରୁଣା ବର୍ଷକୁ ବିଦାୟ ଓ ନବବର୍ଷକୁ ସ୍ୱାଗତ ପାଇଁ ସାଂସ୍କୃତିକ ଆସରରେ ଚତୁର୍ଥୀକ ହୋଇ ଉଠିଛି ଉତ୍ସବ ମୁଖର। ବର୍ଷସାରାର ବିଭିନ୍ନ ଘଟଣାବଳୀକୁ ନେଇ ଆକାଶବାଣୀ କଟକ କେନ୍ଦ୍ରର ଆଞ୍ଚଳିକ ସମ୍ଭାଦ ବିଭାଗ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି। ଆଜି ଅପରାହ୍ନ 4:00 ଶୁଣିପାରିବେ ଚର୍ଚ୍ଚାରେ 2025। ନବରଙ୍ଗପୁର ଜିଲ୍ଲା ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ବେଟି ବଚାଓ ଓ ବେଟି ପଢ଼ାଓ ଯୋଜନା ଅନ୍ତର୍ଗତ ଅନ୍ଲାଇନ୍ ସୁରକ୍ଷା ଓ ସାଇବର ବୁକିଂ ବିଷୟରେ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ନବରଙ୍ଗପୁର ଜିଲ୍ଲା ବିଧାନସଭା ମଣ୍ଡଳୀସ୍ତରୀୟ ଅଟଳ ସ୍କୃତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ବିଜେପି ସଭାପତି କୁଆଁ ବିହାରୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ଗୌରୀଶଙ୍କର ମାଝୀ ଯୋଗ ଦେଇଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନ ସପ୍ତାହକୁ ସୁଶାସନ ସପ୍ତାହ ପାଳନ କରାଯିବା ସହ ବିଭିନ୍ନ କାର୍ଯ୍ୟକ୍ରମ ରାଜ୍ୟବ୍ୟାପୀ ପାଳନ କରାଯାଉଛି ବୋଲି ମୁଖ୍ୟ ଅତିଥି କହିଥିଲେ। କଳାହାଣ୍ଡି ଜିଲ୍ଲା କାନ୍ଦୁଲଝର ଗ୍ରାମଠାରେ ଅନୁଷ୍ଠିତ କାନ୍ଦୁଲଝର କ୍ରିକେଟ୍ ମହୋତ୍ସବ ଉଦ୍ଯାପିତ ହୋଇଯାଇଛି। ଏହି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ କଳାହାଣ୍ଡି, ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାର 16 ଦଳ ଯୋଗ ନେଇଥିଲେ। ପାଣିପାଗ, ରାଜ୍ୟରେ ଶୀତର ଲହରୀ ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ସୁନ୍ଦରଗଡ଼ ଓ ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ଥିବାରୁ ଏହିସବୁ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ବରଗଡ଼ ଜିଲ୍ଲା ଘେଞ୍ଚ ମହାବିଦ୍ୟାଳୟକୁ ଶହୀଦ ମାଧୋ ସିଂ ମହାବିଦ୍ୟାଳୟର ନାମିତ କଲେ ମୁଖ୍ୟମନ୍ତ୍ରୀ। ଘେଞ୍ଚ ଗ୍ରାମର ଉନ୍ନତି ପାଇଁ 19 କୋଟି ଟଙ୍କାର ଅନୁଦାନ ଘୋଷଣା। ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ପାଇଁ 3 କୋଟିରୁ ଅଧିକ ପଞ୍ଜୀକରଣ। ଆଜି ଶେଷ ହେଉଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ଏବଂ ଘନ କୁହୁଡ଼ି ହେବା ନେଇ 12 ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।